ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ବିଧାନସଭାରେ ଆଜି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବ। 28,200 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଉପରେ ଗୃହରେ ଆଲୋଚନା ହେବ ବୋଲି ଜଣାଯାଇଛି। ଚଳିତ ଅଧିବେଶନରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ଆର୍ଥିକ ବର୍ଷ ପାଇଁ 28,200 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ସକାଳେ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚବେ। ମନ୍ତ୍ରୀ ଶ୍ରୀ ଠାକୁର ଭୁବନେଶ୍ୱର ଏବଂ କଟକଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗଦେବେ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚବା ପରେ ମନ୍ତ୍ରୀ ଶ୍ରୀ ଠାକୁର ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ। ଏହାପରେ ଉତ୍କଳ ବିଶ୍ୱବିଦ୍ୟାଳୟଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ମନ୍ତ୍ରୀ ଶ୍ରୀ ଠାକୁର ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଏକ ଦୈନିକ ସମ୍ଭାଦପତ୍ରର ସ୍ୱନକ୍ଷତ୍ର ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାପରେ କଟକ ଆସି ଅନ୍ୟ ଏକ ସମ୍ଭାଦପତ୍ରର ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଗସ୍ତର ସମସ୍ତ କାର୍ଯ୍ୟକ୍ରମ ଶେଷ କରିବା ପରେ ମନ୍ତ୍ରୀ ଶ୍ରୀ ଠାକୁର ଆଜି ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଦିବ୍ୟାଙ୍ଗ ପିଲାମାନେ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇଥାନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଦିବ୍ୟାଙ୍ଗଜନ ସ୍ୱାଭିମାନ ସମ୍ମାନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଦିବ୍ୟାଙ୍ଗମାନେ ନବସୃଜନର ଅଧିକାରୀ। ସେ କହିଛନ୍ତି ଅମୃତକାଳରେ ଏପରି ବ୍ୟବସ୍ଥା ତିଆରି କରିବାକୁ ହେବ ଯେଉଁଥିରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସମାନ ସୁଯୋଗ ଏବଂ ସ୍ୱାଭିମାନ ସହିତ ବଞ୍ଚବାର ପଥ ପ୍ରଶସ୍ତ ହେବ। ଦିବ୍ୟାଙ୍ଗମାନଙ୍କୁ ସମାନ ଅଧିକାର ସହିତ ବଞ୍ଚବାର ପରିବେଶ ସୃଷ୍ଟି କରିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସାଇବର ଅପରାଧ ଓ ଡିଜିଟାଲ୍ ଠକେଇ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଥିବାରୁ ଏହାକୁ ରୋକିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ତରଫରୁ ପଦକ୍ଷେପ ନିଆଯାଉଛି। ଯୁବପିଢ଼ି ଏଥିରୁ ସୁରକ୍ଷିତ ରହିବା ସହ ସମାଜକୁ ସତର୍କ କରିବାର ଲକ୍ଷ୍ୟ ନେଇ ୟୁଜିସି ପକ୍ଷରୁ ସାଇବର ସିକ୍ୟୁରିଟି ପାଠ୍ୟକ୍ରମ ଆରମ୍ଭ କରାଯିବ। ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ଏହି ବିଷୟ ସାମିଲ କରିବା ଲାଗି ସିଲାବସ୍ ପ୍ରସ୍ତୁତ କରାଯାଇଛି। ବିଶ୍ୱବିଦ୍ୟାଳୟ ତଥା ଏହା ଅଧୀନରେ ଥିବା କଲେଜଗୁଡ଼ିକୁ ସାଇବର ସମ୍ପର୍କିତ ପାଠ୍ୟକ୍ରମ ତୁରନ୍ତ ଲାଗୁ କରିବା ଲାଗି ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାରଙ୍କ 5T ହାଇସ୍କୁଲ ରୂପାନ୍ତରୀକରଣରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ସ୍କୁଲ ଲୋକାର୍ପଣ ପ୍ରକ୍ରିୟା ଡିସେମ୍ବର ସୁଦ୍ଧା ଶେଷ ହେବ। ଏହି ପର୍ଯ୍ୟାୟରେ ବ୍ଲକ ଗ୍ରାଣ୍ଟ ପାଇଥିବା ସ୍କୁଲ ସହିତ 1700ରୁ ଅଧିକ ସ୍କୁଲକୁ ରୂପାନ୍ତରୀକରଣ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ 3ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ 6,151 ରୂପାନ୍ତରିତ ସ୍କୁଲକୁ ଲୋକାର୍ପଣ କରିଛନ୍ତି। ପୁରୀରେ କାର୍ତ୍ତିକ ମାସରେ ହବିଷ୍ୟାଳି ଯୋଜନାରେ ଆଜିଠାରୁ ନାମ ପଞ୍ଜୀକରଣ ଆରମ୍ଭ ହେବ। ଆଗ୍ରହୀ ମା'ମାନେ ନିଜ ନିଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ କିମ୍ବା ଅନ୍ଲାଇନ୍ ଜରିଆରେ eDistrict.odisha.gov.in ନାମ ପଞ୍ଜୀକରଣ କରିପାରିବେ। ରାଜ୍ୟ ସରକାର ପୂର୍ବବର୍ଷ ଭଳି ହବିଷ୍ୟାଳି ଯୋଜନାରେ ଶ୍ରୀକ୍ଷେତ୍ର ପୁରୀକୁ ଆସୁଥିବା ବ୍ରତଧାରୀଙ୍କ ରହିବା, ମହାପ୍ରଭୁଙ୍କ ଦର୍ଶନ ତଥା ମହାପ୍ରସାଦ ସେବନର ବ୍ୟବସ୍ଥା କରୁଛନ୍ତି। ଚୀନ୍ର ହାଙ୍ଗଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରି ଦେଶକୁ ଫେରିଥିବା ଖେଳାଳିମାନଙ୍କୁ ନୂଆଦିଲ୍ଲୀରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂ ଠାକୁର ସମ୍ବର୍ଦ୍ଧିତ କରିଛନ୍ତି। ଏସିଆନ୍ ଗେମ୍ସର ସୁଟିଂ, ସେଲିଂ ଓ ଉଷୁ ଏବଂ ଟେନିସ୍ କଣ୍ଟିଜେଣ୍ଟରୁ ଫେରିଥିବା ଖେଳାଳିମାନଙ୍କୁ ଗତକାଲି ମନ୍ତ୍ରୀ ଶ୍ରୀ ଠାକୁର ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର ଉତ୍ତମ ଖେଳ ପ୍ରଦର୍ଶନ ପାଇଁ ଦେଶ ଗର୍ବିତ ବୋଲି କହିଛନ୍ତି। ଦକ୍ଷିଣ ଝାଡ଼ଖଣ୍ଡ ଏବଂ ତା'ର ଆଖପାଖ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଦକ୍ଷିଣ ପଶ୍ଚିମ ଓ ଛତିଶଗଡ଼ ଆଡ଼କୁ ମୁହାଁଇଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ସହିତ ଉପକୂଳ ଏବଂ ଅନ୍ୟ କେତେକ ଜିଲ୍ଲାରେ ବର୍ଷା ଲାଗି ରହିଛି। ସୂଚନା ଅନୁସାରେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରଭାବ ରହିବ। ସାମାଜିକ ଗଣମାଧ୍ୟମ ସେବା ଯୋଗାଉଥିବା ହ୍ୱାଟ୍ସଆପ୍ ସଂସ୍ଥା ଗତ ଅଗଷ୍ଟ ମାସରେ 74,20,000 ଆକାଉଣ୍ଟକୁ ନିଷିଦ୍ଧ କରିଛି ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଜୁଲାଇ ମାସ ତୁଳନାରେ ଅଧିକ 2,00,000 ହ୍ୱାଟ୍ସଆପ୍ ଆକାଉଣ୍ଟକୁ କମ୍ପାନୀ ନିଷିଦ୍ଧ କରିଛି। ଉତ୍ପୀଡ଼ନକୁ ରୋକିବା ଏବଂ ବ୍ୟବହାରକାରୀମାନଙ୍କୁ ସୁରକ୍ଷା ଦେବା ଲାଗି ଭାରତରେ ଏହି ସଂଖ୍ୟାର ହ୍ୱାଟ୍ସଆପ୍ ଆକାଉଣ୍ଟକୁ ନିଷିଦ୍ଧ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଦିନ 2:32ରେ।